ରେ ପାହାଡ଼ ଗୁମ୍ଫାରେ ଥାଇ ଗୋପନରେ ପ୍ରଫୁଲ୍ଲୀଳା ଲଗାଇ ଚତୁର୍ଥେଶ୍ୱର ନାମ ପହି ଗୋପନରେ ପ୍ରଭୁ ଲୀଳା ଲଗାଇ ଚତୁର୍ଥେଶ୍ୱର ନାମ ପହି ଗହନ ବନରେ ସାବେରୀ କୂଳରେ ହଁ ସାବେରୀ କୂଳରେ ସଦୂର ମଣିଷ କି ଭଳି ଜାଣିଲା ମହିମା ତୋର କଣ ପଟା ହେଲା ପଥ ଗଢା ଗଲା ଗଢା ଗଲା ଘର ଦ୍ୱାର ସତକ ସଦୂର ମଣିଷ କି ଭଳି ଜାଣିଲା ମହିମା ତୋର କଣ ପଟା ହେଲା ପଥ ଗଢା ଗଲା ଗଢା ଗଲା ଘର ରସନକୁ ଦେଢ଼ ସପାହାଚ ଜଗତରେ କାହିଁ ନାହିଁ 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 ତୋ ତ ରସନକୁ ଦେଢ଼ ସପାହାଚ ଜଗତରେ କାହିଁ ନାହିଁ ଗହନ ବନରେ ସାବେରୀ କୂଳରେ ହଁ ସାବେରୀ କୂଳରେ ସରେ ଅନ୍ଧକାର ଗୁମ୍ଫା ଦୁଇ ଚନ୍ଦ୍ରମଣ୍ଡଳକୁ ଜିଣିଲା ମଣିଷ ସେ ଗୁମ୍ଫା ଜିଣିଲା ନାହିଁ ତୋର ଆସ୍ଥାନର ଦୁଇ ପାରୁ ସରେ ଅନ୍ଧକାର ଗୁମ୍ଫା ଦୁଇ ଚନ୍ଦ୍ରମଣ୍ଡଳକୁ ଜିଣିଲା ମଣିଷ ସେ ଗୁମ୍ଫା ଜିଣିଲା ନାହିଁ ଲୀଳାମୟ ତୁମେ ଭୋଳା ଠାକୁର ହେ ଧନ୍ୟ ତୋ ଦର୍ଶନ ପାଇ ଲୀଳାମୟ ତୁମେ ଭୋଳା ଠାକୁର ହେ ଧନ୍ୟ ତୋ ଦର୍ଶନ ପାଇ ଗହନ ବନରେ ସାବେରୀ କୂଳରେ ଗହନ ବନରେ ସାବେରୀ କୂଳରେ ପାହାଡ଼ ଘରେ ଥାଇ ଗୋପନରେ ପ୍ରଭୁ ଲୀଳା ଲଗାଇ ଚତୁର୍ଥେଶ୍ୱର ନାମ ପହି ଗୋପନରେ ପ୍ରଭୁ ଲୀଳା ଲଗାଇ ଚତୁର୍ଥେଶ୍ୱର ନାମ ପହି ଗହନ ବନରେ ସାବେରୀ କୂଳରେ ହଁ ସାବେରୀ କୂଳରେ ସାବେରୀ